ନମସ୍କାର। ପ୍ରଦୋଷ ମିଶ୍ରଙ୍କର ଗଳ୍ପ ବୋଉ। ସକାଳୁ ସକାଳୁ ଇତିଙ୍କର ମୁଡ଼୍ ଖରାପ, ହାଣ୍ଡିଟାଏ ପରି ମୁହଁ କରିଛନ୍ତି, କାହା ସଙ୍ଗେ କଥା ବି ହେଉନାହାନ୍ତି, ଯେତେ ଉପରେ ପଡ଼ି କହିଲେ ଖାଲି ଫଁ ଫଁ ହେଉଛନ୍ତି। ତାଙ୍କୁ ଦେଖିଲେ ଡର ଲାଗୁଛି, ମନେ ହେଉଛି ଧାନ ଉଷୁଆ ହାଣ୍ଡିଟିଏ ଯେମିତି ଗରମ ଥିବା ଅବସ୍ଥାରେ ଅଜାଡ଼ି ହୋଇପଡ଼ିବ। ବିଚାରା ପ୍ରକାଶ କରିବେ କ'ଣ, ଦୁଇ କାନ୍ଧରେ ଦୁଇଟା ଭାର ବୁହାଇ ବୁହାଇ ଅଥୟ ହୋଇଗଲେଣି ସିନା, କିନ୍ତୁ ହାଲକା କରିବାର ବାଟ ଖୋଜି ପାଉନାହାନ୍ତି। କାଲିଠୁ ଇତିଙ୍କର ରାଗ ଯେ ରାଗ, ସବୁ ସମସ୍ୟାର ମୂଳ ବିଚାରା ପ୍ରକାଶ ଉପରେ ସବୁ ସୁଝାଇ ଦେଉଛନ୍ତି। ତେବେ ବି ଥଣ୍ଡା ପଡ଼ୁନି, ଆହୁରି କିଛି ବଳକା ରହିଗଲା ପରି ମନେ ହେଉଛି। ପିଲାମାନେ ଡରି କାକୁସ୍ଥ, ସାନ ଝିଅ ଏଲିଟା ଅକ୍ଷୟ ଅପିଆ ସ୍କୁଲ ଗଲାଣି, ଲୁଚାଇକରି ପ୍ରକାଶ ତା ହାତରେ 5 ଟଙ୍କା ଧରାଇ ଦେଇଛନ୍ତି, ଛୁଟି ସମୟରେ କିଛି କିଣାକିଣି କରି ଖାଇନେବ। ଯାହା କିଛି ଘରେ ଜଳଖିଆ ଥିଲା ତାକୁ ଖାଇ ବଡ଼ ଝିଅ ମିଲି କଲେଜ ଗଲାଣି, ଏତେ ବଡ଼ ଝିଅ ହେଲାଣି ସେ ବି କିଛି କହିପାରୁନି ମା ଆଗରେ, ପାଠ ଭଲ କି ସେ ଭଲ। ଘରର କନ୍ଦଳରେ ସେ ମୁଣ୍ଡ ପୁରାଏନି। ପୁଅ ରୁମି ସକାଳୁ ଟିଉସନ ଯାଇଛି, ଫେରିନି, ଏବେ ଫେରିଲେ ଘର ପକେଇବ ଉଠେଇବ, ତାକୁ ଭାରି ଡର ଇତିଙ୍କର। ଏତେ ଟିକେ ମେଚଡ଼ ଟୋକାଟା ସ୍କୁଲ ଡେଇଁନି, ଖାଇବାରେ ହଜାର ସମସ୍ୟା, ତା ପାଇଁ ସାଧାରଣ ଜଳଖିଆ ଚଳିବନି, ଯାହା ପାଇଁ ଯାହା ଥାଉ ବା ନଥାଉ ତାର ଭଲମନ୍ଦ ଦରକାର। ଇତି ମନେ ମନେ ରାଗିଲେ ବି ହଇରାଣ ହୋଇ କରୁଥାନ୍ତି, ବେଳେବେଳେ ମୁଣ୍ଡ କୁଠିଲେ ଝାଡ଼ୁରେ ଦୁଇ ପାର କଷି ଦିଅନ୍ତି ସିନା, ଅବୁଝା ପିଲାଟାକୁ ବୁଝାଇ ପାରନ୍ତିନି, ନିଜେ ସନ୍ଧି କରନ୍ତି। କିନ୍ତୁ ଆଜି ତାଙ୍କର ରୋମିର ଜିଦକୁ ବି ଭୟ ନାହିଁ, କାଲି ରାତି ସାରା ଏତେ ରାଗିଲେ ଯା ଇଚ୍ଛା ସମସ୍ତଙ୍କୁ କହିଲେ, ସମସ୍ତେ ମୁଣ୍ଡ ପାତି ସହିନେଲେ, ତେବେ ବି ଥଣ୍ଡା ପଡ଼ୁନାହାନ୍ତି। ସେ ଅଡ଼ି ବସିଛନ୍ତି, ତାଙ୍କ କଥାର ସମାଧାନ ଦରକାର, ରାଗ ଥଣ୍ଡା ପଡ଼ିଲେ ସମସ୍ୟା ସରିଯିବନି। କ'ଣ କରିବେ ବିଚାରା ପ୍ରକାଶ, କି ସମାଧାନ କରିବେ? ବୋଉକୁ ତ ଆଉ କେଉଁ ରାସ୍ତା କଡ଼ରେ ଫିଙ୍ଗି ଦେଇପାରି ଆସିବେନି, କିମ୍ବା କାହା ଘରେ ଗେଞ୍ଜି ଦେଇ ଆସିପାରିବେନି, ତେବେ କରିବେ କ'ଣ? କିଛିଦିନ ତଳେ ପ୍ରବେଶ ଆଣି ଛାଡ଼ି ଦେଇଯାଇଛି, ଟ୍ୟାକ୍ସି କରି ଏତେ ବାଟରୁ ଅନେକ ଖର୍ଚ୍ଚାନ୍ତ ହୋଇ ଆଣିଛି, ପୁଣି କେମିତି ତା ପାଖକୁ ଲେଖିବେ? ପ୍ରବେଶ ସୁଦୂର ଗୋପାଳ ଦୁର୍ଗାପୁରରେ କାମ କରେ, ମେକାନିକାଲ ଇଞ୍ଜିନିୟର, ତାର ସ୍ତ୍ରୀ ଲୋପା ବି ସେଠି କେଉଁ କଲେଜର ଅଧ୍ୟାପିକା, ଦୁଇଜଣ ଯାକ ସବୁବେଳେ ବାହାରେ, ଛୋଟ ପିଲାଟାକୁ ତାଙ୍କର କେଉଁ କ୍ରେଚରେ ଛାଡ଼ି ଚାକିରି କରିବାକୁ ଚାହାନ୍ତି, ନିଜ ପରିବାରର ଭଲମନ୍ଦ ସମ୍ଭାଳିବାକୁ ଅକ୍ଷମ, ପିଲାଟା ଉପରେ ବୋଉ ନିଶ୍ଚୟ ବୋଝ ଉପରେ ନଳିତା ବିଡ଼ାପିଡ଼ି ହୋଇଥିବ, କିଏ ବୁଝିବ ଏଭଳି ଏକ ରୋଗୀର ଖବର? ବେଶ କିଛିଦିନ ବେକାରଟାରେ ଡାକ୍ତରଖାନାରେ ପକାଇ ରଖିଲା, ଶେଷରେ ଡାକ୍ତରମାନେ ହାର ମାନିଲେ, ଏଭଳି ରୋଗର ନିଦାନ ନାହିଁ, ଭାଗ୍ୟ ଭଲ ଥିଲେ ଆପେ ଆପେ କେଉଁଦିନ ଭଲ ହୋଇଯାଇପାରେ। ସେମାନେ ଡାକ୍ତରଖାନାରୁ ନେଇଯିବାକୁ କହିଲେ, କିନ୍ତୁ ବୋଉ ପାଇଁ ସେଠି ହିଁ ଠିକ୍ ଜାଗା ଥିଲା, ବେଳେବେଳେ ଯାଇ ଦେଖି ଆସୁଥିଲେ ହେଲା, କିନ୍ତୁ ପ୍ରବେଶ ବାଧ୍ୟ ହୋଇ ତାକୁ ନେଇ ଆସିଲା, ଯେତେ ଟଙ୍କା ଖର୍ଚ୍ଚ କଲେ ବି ଲାଭ ହେଲାନି, ବରଂ ଯାହା ଟିକେ ହାତ ଗୋଡ଼ ହଲଚଲ ହେଉଥିଲା ତା ବି ଗଲା। ଡାକ୍ତର କହିଲେ ଦେହର ମୁଖ୍ୟ ସ୍ନାୟୁଗୁଡ଼ା ଅକର୍ମଣ୍ୟ ହୋଇଯାଇଛି, ସବୁ ଶୁଣିପାରିବ ବୁଝିପାରିବ, ଅଥଚ କହିପାରିବନି କରିପାରିବନି। ଓହ କି ବିଚିତ୍ର କଷ୍ଟ, ସବୁ ଦୁଃଖ ଶୁଣୁଥିବ ଜାଣୁଥିବ, ଖାଲି ଅନୁଶୋଚନାରେ ଡୁବି ରହିବା ସାର ହେବ। ପ୍ରବେଶ ଅନେକ ହଇରାଣ ହୋଇ ଶେଷରେ ଛାଡ଼ି ଦେଇ ଯାଇଥିଲା, କିଛିଦିନ ବେଶ ସେବା କରିବାରେ କଟିଗଲା ପ୍ରକାଶଙ୍କର ଓ ଇତିଙ୍କର। ଯେତେ ହେଲେ ବି ବୋଉ କେତେ କଷ୍ଟରେ ପାଳିଛି, ବଡ଼ କରିଛି, ବୋଉଠୁ ଭଳି ଅମୂଲ୍ୟ ଜିନିଷ କ'ଣ ଥାଇପାରେ? ଭଗବାନଙ୍କର ସ୍ଥାନ ବି ତାଠୁ ଉଚ୍ଚରେ ନୁହେଁ। ଇତି ବି ଖୁବ୍ ଭଲ, ଛନ୍ଦ କପଟ ନାହିଁ, ବୋହୁ ଭଳି ବୋହୁ ଖଣ୍ଡେ, ବୋଉ ଭଲ ଥିଲାବେଳେ ତାକୁ ମୁଣ୍ଡରେ ବସାଇ ରଖିଥିଲା, ବୋହୁ ନୁହେଁ, ତା ନିଜ ଝିଅ କୁନୁ। ସାନ ପୁଅ ପ୍ରବେଶ ଉପରେ ଟିକିଏ ଅଧିକ ସ୍ନେହ ଥିଲେ ବି ବୋହୁ ଇତି ତାର ଖୁବ୍ ଆପଣାର। ତା ଛଡ଼ା ପ୍ରଥମ ନାତି ନାତୁଣୀ ତ କହିଲେ ନ ସରେ, ସବୁ ଜେଜେମାଙ୍କ ପରି ସେ ବି ନୟନର ତାରା କରି ରଖିଥିଲା। ନିଜ ବାପ ଘରୁ ଆଣିଥିବା ଜାଗା ଖଣ୍ଡେ ରୋମିକୁ ଦେବ ବୋଲି କହୁଥିଲା, କିନ୍ତୁ କିଏ ଜାଣିଥିଲା ହଠାତ୍ ତା'ର ଏମିତି ହେଇଯିବ ବୋଲି। ଦିନେ ଅଚାନକ ଗୋଡ଼ ଖସିଗଲା, ସେତିକିରେ କଥା ସେ ସାରା ଦେହଟା ତାର ଅକାମୀ ହୋଇଗଲା। ଦିନକାତେ ମନ ଦେଇ ସେବା କଲା ଇତି। ଭଲ ନ ହେବାର ସୁଯୋଗ ଅଧିକ ଥିଲେ ବି ଡାକ୍ତର ଡାକି ଔଷଧ ଦେବାରେ ହେଳା କରିନଥିଲା। ହୋମିଓପାଥି ଆୟୁର୍ବେଦିକ ଠାରୁ ଆରମ୍ଭ କରି ଯେତେ ସବୁ ଚେରମୂଳି ଟୁଣକା ଟୁଣିକି ସବୁ ସରିଗଲା, କିନ୍ତୁ ରୋଗ ଭଲ ହେବାର ନାଁ ଧରିଲାନି। ବରଂ ଡାକ୍ତର କହିଲେ ଯେହେତୁ ଶରୀର ଭିତରର ସବୁ ଅଂଶ ଠିକ୍ ଅଛି, ଭୟର କାରଣ ନାହିଁ। ଇତି ଚମକି ପଡ଼ିଲେ, ଏମିତି ରୋଗରେ ପଡ଼ି ପଡ଼ି କେତେଦିନ ବଞ୍ଚିବେ, କ'ଣ ମୂଲ୍ୟ ବଞ୍ଚିବାର। ଧୀରେ ଧୀରେ ସେବା ମନୋବୃତ୍ତି ବିରକ୍ତିରେ ପରିଣତ ହେଲା। ଇତି ଏକ ପ୍ରକାର ବାନ୍ଧି ହୋଇ ରହିଲେ ଘର ଭିତରେ, କୁଆଡ଼େ ଯାଇପାରିଲେନି, ଏମିତି ବି ନିଜ ବାପ ଘରକୁ ବି। ପ୍ରକାଶ ଦିନସାରା ଚାକିରି ନେଇ ବ୍ୟସ୍ତ, ପିଲାମାନେ ନିଜ ନିଜ କାମରେ ବ୍ୟସ୍ତ, କିନ୍ତୁ ତାଙ୍କର ସକାଳୁ ରାତି ଯାଏ ସେ ଗୋଟିଏ କାମ, ଟେକାଟେକି କରି ଝାଡ଼ା ପରିସ୍ରା କରାଇବାଠୁ ଆରମ୍ଭ କରି ଖୁଆଇ ଦେବା ପର୍ଯ୍ୟନ୍ତ ସବୁ କାମ ତାଙ୍କର। ଓହ, ସାରାଦିନ ରୋଗୀ ସେବା କରି କରି ଦିନ କଟୁଛି, କେତେଦିନ ଏମିତି। ବୋଝ ଉପରେ ନଳିତା ବିଡ଼ା ପରି ବୋଉ ଆହୁରି ସମସ୍ୟା ଧରି ଆଣିଲା। ଘରକୁ ପ୍ରତିଦିନ ବନ୍ଧୁବାନ୍ଧବ ଆସି ପହଞ୍ଚିଗଲେ ତାକୁ ଦେଖିବାକୁ, ସହଜେ ତ କାମ ଅଧିକ, ସେଥିରେ ପୁଣି ଅତିଥି ଅଭ୍ୟାଗତଙ୍କର ସେବା। ଇତି ଥକି ପଡ଼ନ୍ତି କାମ କରି କରି, ଛୋଟ ଘରଟା ଭିତରେ ବାରମ୍ବାର ଅନ୍ୟ ଲୋକମାନେ ଆସ୍ଥାନ ଜମାଇଲେ, ପିଲାମାନଙ୍କର ପଢ଼ା ବି ନଷ୍ଟ ହେଲା, ମନେ ମନେ ସେମାନେ ଖପା ହେଲେ। ମିଲି ପ୍ରଥମ ନ ହୋଇ ତୃତୀୟ ହେଲା କଲେଜରେ, ସବୁ ଦୋଷ ଦେଲା ତାଙ୍କରି ଉପରେ, ସେ କ'ଣ କରିବେ ଯେ। ବୋଉକୁ ଦେଖିବାକୁ ତ ନିଶ୍ଚୟ ଲୋକେ ଆସିବେ, କେମିତି ମନା କରିବ କାହାକୁ। ମିଲି କଥାକୁ ମୁଣ୍ଡ ପାତି ସହିନେଲେ, କିନ୍ତୁ ନିଜ କଥା ପଚାରି କିଏ, ଏଣେ ପ୍ରକାଶଙ୍କର ଯାହା ଦରମା ସେ ବି ନିଅଣ୍ଟ ହେଲା। କିଛି କହି ନପାରିଲେ ବି ସେ ଗରଗର ହେଲେ ଇତି ଉପରେ। ସବୁକିଛିର ମୂଳ କାରଣ ତ ବୋଉ, ସେ କ'ଣ କରିବେ। ପ୍ରକାଶ ସକାଳେ ସଞ୍ଚରେ ଅବଶ୍ୟ ତାଙ୍କ କାମ କରନ୍ତି, କିନ୍ତୁ ପୁଅ ପିଲାଟା କୁଆଡ଼େ କେତେ କାମ ପଡ଼ିଯାଏ। ମାସ ମାସ ଗଡ଼ି ଚାଲିଲା ପରେ ବିରକ୍ତି ବଢ଼ି ଚାଲିଲା, ସିନା କମିଲାନି, ଶେଷକୁ ବାଧ୍ୟ ହୋଇ ମୁହଁ ଖୋଲିଲେ। ଥରେ ମୁହଁ ଖୋଲି ସାରିଲା ପରେ ସାହସ ଆହୁରି ବଢ଼ିଗଲା। ତାଙ୍କ କଥାରେ ଯେ ପ୍ରକାଶ କେବେ ପ୍ରତିବାଦ କରୁନଥିଲେ ତା ନୁହେଁ, ବରଂ ଜଣେ ବ୍ୟକ୍ତି ଅନେକ ସମୟରେ ଗୋଟିଏ କଥା କହୁଥିଲେ ଅନ୍ୟ ଜଣଙ୍କ ତା'ର ବିରୁଦ୍ଧାଚରଣ କରିବା ସ୍ୱାଭାବିକ, ମାତ୍ର ବୋଉର କଥା ବିବେକର ଗୋଟେ ପଲାରେ ରଖି ଆଉ ଗୋଟେ ପଲାକୁ ତ ଖାଲି ରଖିପାରିବେନି। ସ୍ତ୍ରୀ ବି କିଛି କମ୍ ନିଜର ନୁହେଁ, ତା ଛଡ଼ା ଇତି ଭଳି ସ୍ତ୍ରୀ ବହୁତ କମ୍ ଲୋକଙ୍କ ଭାଗ୍ୟରେ ଜୁଟେ। ଯେତେ ହେଲେ ବି ସେ ତ ମଣିଷ ଜନ୍ମ ପାଇଛି, ନିଜକୁ ଭଗବାନଙ୍କ ସ୍ତରକୁ ନେଇପାରିବେ ସେ କେମିତି। ସଦାବେଳେ ଗୋଟିଏ ଲୋକର ପିଛାରେ ଲାଗି ଲାଗି ସେ ବିରକ୍ତ ହୋଇଗଲାଣି। ପିଲାମାନେ ସାହାଯ୍ୟ କରିବାକୁ ରୋକଠୋକ୍ ମନା କରିଦେଇଛନ୍ତି, କିଛି କିଛି କାମର ବାହାନାରେ ସେମାନେ ଖସି ଯାଉଛନ୍ତି। ଇତି ରାଗିଲେ ପ୍ରକାଶ କିଛି ଦିନ ଅଧିକ କିଛି କାମ କରିଦେଉଥିଲେ, ବୋଉକୁ ଝାଡ଼ା ପରିଶ୍ରମ ନେବା ବି କରୁଥିଲେ, ମାତ୍ର ସେ ବି ବିରକ୍ତ ହୋଇଗଲେଣି। ସେ ଛୁଟି ନେଇ କିଛି ଦିନ ଘରେ ରୁହନ୍ତି, ବେଶ କିଛି ସେବା କରନ୍ତି, ଦିନେ ଦୁଇ ଦିନ ପରେ ତାଙ୍କ ରାଗ ଥଣ୍ଡା ପଡ଼ିଗଲେ ଅଫିସ ଯାଆନ୍ତି। ଗୋଟାଏ ପଟରେ ପଡ଼ି ରହିବା ଦ୍ୱାରା ଯେଉଁଦିନଠୁ ତାଙ୍କ ଦେହରେ ଘା ହେବା ଆରମ୍ଭ କଲାଣି, ସେଇଦିନଠୁ ପ୍ରତି ଅଧଘଣ୍ଟାରେ କଡ଼ଲେ ଉଠାଇବାକୁ ପଡ଼େ। ବିଚରା ଇତି ଓ ପ୍ରକାଶ ରାତି ସାରା ଶୋଇପାରନ୍ତିନି, ଯେତେ ବିରକ୍ତ ଲାଗିଲେ ବି ବୋଉର ନିରୀହ ମୁହଁକୁ ଦେଖି ଦୟା ଲାଗେ। ବୋଉ ବି ପିଲାଦିନେ ତାଙ୍କର ଏମିତି କାମ କରିଥିବ, ଏବେ କେତେ ବର୍ଷରେ ତାଙ୍କର ଝିଅଟିଏ ବନିଯାଇଛି, ଜୁଳୁ ଜୁଳୁ ହୋଇ ଚାହିଁ ରହିଛି, ସବୁ ବୁଝିପାରୁଛି, କହିପାରୁନି କିଛି। ତାଙ୍କ ଆଖିରୁ ଦୁଇ ବୁନ୍ଦା ଅଶ୍ରୁ ଝରି ପଡ଼େ। ଅନେକ ଥର କଥା ପ୍ରସଙ୍ଗରେ ମିଲି କହିଥିଲା, ଏମିତି ଜୀବନ ଥାଇ ଲାଭ କ'ଣ, ବରଂ ମରିଗଲେ ତାର କଥା ନ ଶୁଣୁ ପ୍ରକାଶଙ୍କର ମୁଣ୍ଡକୁ ରକ୍ତ ଚଢ଼ିଯାଇଥିଲା। ଏତେ ବଡ଼ ଝିଅଟାକୁ ଠାଏ କରି ଚାପୁଡ଼ାଟାଏ ପକାଇଥିଲେ, ରାଗି କରି କ'ଣ କହିଲେ କେଜାଣି। ସେଇଦିନଠୁ ସେପରି କଥା କହିବାକୁ କେହି ସାହସ କରୁନଥିଲେ। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ପ୍ରଦୋଷ ମିଶ୍ରଙ୍କର ଗଳ୍ପ ବୋଉର ପ୍ରଥମ ଭାଗ। ନମସ୍କାର।